ହ୍ୟାଲୋ, ମୁଁ ଆଭା ଟୁଡୁ କହୁଥିଲି, କିମିରିଆ ବସ୍ତି କିମିରିଆ ମୁଣ୍ଡ ବସ୍ତିରୁ କହୁଥିଲି। ଆଉ ଏଠି ଆସୁନି ତିନି ଚାରି ଦିନ ହେଲାଣି, ଏଠି ଲାଟ୍ରିନ୍ ବି ସୁବିଧା ନାହିଁ, ଝାଡ଼ା ଫାଡ଼ା ଯିବା ବି ସୁବିଧା ନାହିଁ, ପାଣି ଫାଣି ଜାମ ହଉଛି। ଏଠି ଅସନା ଅସନା ବି ସବୁ କରୁଛନ୍ତି, ବର୍ଷା ଦିନେ ବି ଘରୁ ବାହାରି ହଉନି, ପଶିଯାଉଛି ଘର ଭିତରେ। ଆଉ ଟିକେ ସୁବିଧା କିଛି କରନ୍ତୁ ଆଉ। ଅଠର ନମ୍ବର ୱାର୍ଡରୁ କହୁଥିଲି।